ପ୍ରାଣବନ୍ଧୁ କରଙ୍କ ରଚିତ ଏକାଙ୍କିକା ଅତ୍ୟାଚାରିତର ଦ୍ୱିତୀୟ ତଥା ଅନ୍ତିମ ଦୃଶ୍ୟ। ଅତ୍ୟାଚାରିତ ସ୍ୱାମୀ ସଂଘର ଅଫିସ ଘର ଟେବୁଲ ନିକଟରେ ବସି ବସି କାର୍ଯ୍ୟବ୍ୟସ୍ତ ବିନୋଦ ବାବୁ କାନ୍ଥରେ ଗୋଟିଏ ପଟା ଝୁଲିଛି, ସେଥିରେ ଲେଖା ହୋଇଛି ଅତ୍ୟାଚାରିତ ସ୍ୱାମୀ ସଂଘ। ପ୍ରବେଶ କଲେ ବ୍ରଜବାବୁ ମଳିନ ମୁଖ, ତାଙ୍କୁ ଦେଖି ବସିଥିବା ଭଦ୍ର ବ୍ୟକ୍ତି ବିନୋଦ ବାବୁ ପ୍ରଶ୍ନ କଲେ, ବିନୋଦ ଆପଣଙ୍କର କଣ ଦରକାର?
ବ୍ରଜ
ଆଜ୍ଞା, ମୁଁ ଜଣେ ଅତ୍ୟାଚାରିତ ସ୍ୱାମୀ। ବିନୋଦ ଓ ବସନ୍ତୁ ବସନ୍ତୁ, ଆପଣଙ୍କ ନାଁ କଣ?
ବ୍ରଜ।
ବ୍ରଜ ବିହାରୀ ପତି।
ବିନୋଦ
କଣ କରନ୍ତି?
ବ୍ରଜ
ଡେପୁଟି।
ବିନୋଦ
ଓ ବୁଝିଲି।
ବ୍ରଜ
କଣ ବୁଝିଲେ ଆଜ୍ଞା?
ବିନୋଦ
କାହିଁକି ଆପଣଙ୍କ ସ୍ତ୍ରୀ ଆପଣଙ୍କ ଉପରେ ଅତ୍ୟାଚାର କରନ୍ତି?
ବ୍ରଜ
କାହିଁକି?
ବିନୋଦ
ପରେ ଜାଣିବେ, ଆମର ଜଣେ ସାଇକିଆଟ୍ରିଷ୍ଟ ଅଛନ୍ତି, ସେ ଆପଣଙ୍କୁ କେତେ ଗୁଡ଼ିଏ ପ୍ରଶ୍ନ ପଚାରି ଆପଣଙ୍କ ତରଫରୁ କି ଦୋଷ ତ୍ରୁଟି ଅଛି ବୁଝିନେବେ ଓ ତାପରେ ଚିକିତ୍ସାର ବ୍ୟବସ୍ଥା କରିବେ।
ବ୍ରଜ
ଆପଣ ଏ ସଂଘରେ କି କାର୍ଯ୍ୟ କରନ୍ତି?
ବିନୋଦ
ମୁଁ ଏ ସଂଘର ସମ୍ପାଦକ।
ବ୍ରଜ
ତେବେ ମୋ ବିଷୟଟା ଟିକେ ଶୀଘ୍ର ବୁଝିଦିଅନ୍ତୁ।
ବିନୋଦ
ଆପଣଙ୍କୁ 100 ଟଙ୍କା ଫିସ୍ ଦେବାକୁ ପଡ଼ିବ।
ବ୍ରଜ
ପକେଟରୁ ସାଙ୍ଗେ ସାଙ୍ଗେ ଟଙ୍କା ବାହାର କରି, ନିଅନ୍ତୁ ଆଜ୍ଞା ଏଇ ସାଙ୍ଗେ ସାଙ୍ଗେ।
ବିନୋଦ
ଟଙ୍କା ନେଇ କଲିଂ ବେଲ୍ ଟିପିଲେ, ଜଣେ ଚପରାଶି ପ୍ରବେଶ କଲା। ଶିବରାମ ବାବୁଙ୍କୁ ଡାକିଦେ।
ଚପରାଶିର ପ୍ରସ୍ଥାନ ଓ ଶିବରାମ ବାବୁଙ୍କର କିଛି ସମୟ ପରେ ପ୍ରବେଶ।
ବସନ୍ତୁ ବସନ୍ତୁ ଶିବରାମ ବାବୁ, ଇଏ ହେଉଛନ୍ତି ଶ୍ରୀ ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ, ଅତ୍ୟାଚାରିତ ସ୍ୱାମୀ, ତାଙ୍କୁ ଟିକେ ପରୀକ୍ଷା କରନ୍ତୁ ତ।
ଏହା କହି ଲେଖାଲେଖିରେ ସେ ମନ ଦେଲେ।
ଶିବ ଗୋଟେ ଚୌକିରେ ବସୁ ବସୁ, ନମସ୍କାର, ଆପଣ ଡେପୁଟି ମାଜିଷ୍ଟ୍ରେଟ ନା?
ବ୍ରଜ
ହଁ।
ଶିବ
ଆଇ ସି, ମତେ କେତେ ଗୁଡ଼ିଏ ପ୍ରଶ୍ନର ଉତ୍ତର ଦେବେ?
ଠିକ ଠିକ ଉତ୍ତର ଦେବେ
ବୁଝିଲେ?
ବ୍ରଜ
ନିଶ୍ଚୟ ଦେବି,
ପଚାରନ୍ତୁ।
ଶିବ ଆପଣ କେତେ ବର୍ଷ ହେଲା ବିବାହ କଲେଣି?
ବ୍ରଜ
15 ବର୍ଷ ହେଲା। ଆପଣଙ୍କ ବୟସ?
40।
ସ୍ତ୍ରୀଙ୍କର?
30
ପାଖାପାଖି। ଶିକ୍ଷିତା?
ବ୍ରଜ
କଲେଜରେ ଆଇଏ ପଢ଼ୁଥିଲେ, ମୋ ସହିତ ପ୍ରଣୟ କରି 3 ଥର ଫେଲ ହେଲା ପରେ ମୋତେ ବିବାହ କଲେ।
ଶିବ
ଆଇ ସି,
କଣ ଲେଖିଲେ?
ଆପଣଙ୍କ ସ୍ତ୍ରୀ ଦେଖିବାକୁ କେମିତି?
ବ୍ରଜ
ଅସୁନ୍ଦରୀ ନୁହନ୍ତି, କିନ୍ତୁ ପ୍ରସାଧନ ସାହାଯ୍ୟରେ ସେ ନିଜକୁ ଖୁବ୍ ସୁନ୍ଦରୀ କରିପାରନ୍ତି।
ଶିବ
ଆଇ ସି, ସନ୍ତାନ ସନ୍ତତି?
2 ପୁଅ।
କେତେ ବର୍ଷ ତଫାତରେ? ଗୋଟିକୁ 10 ବର୍ଷ ଆଉ ଗୋଟିକୁ ବର୍ଷେ। ଆପଣ ମାସରେ କେତେ ଦିନ ଟୁର୍ କରନ୍ତି?
ହାରାହାରି
20 ଦିନ, ବାକି 10 ଦିନ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହନ୍ତି, ମୁହଁରେ ଭାତ ଗୁଞ୍ଜିବାକୁ ସମୟ ନଥାଏ। ଆଜ୍ଞା, ସ୍ତ୍ରୀଙ୍କୁ ସିନେମା ଥିଏଟର ଦେଖେଇ ନିଅନ୍ତି?
ବ୍ରଜ
ସମୟ କାହିଁ, ସେ ତାଙ୍କର ନିଜେ ନିଜେ ଯାଆନ୍ତି।
ଶିବ
ଆଚ୍ଛା, ସ୍ତ୍ରୀଙ୍କୁ ତମେ ସୁନ୍ଦରୀ ବୋଲି କେବେ କହିଛନ୍ତି?
ବ୍ରଜ
ମନେ ପଡ଼ୁନି ଆଜ୍ଞା, ସେ ବାହାଘର ବେଳେ ଥରେ ଅଧେ କହିଥିବି ବୋଧେ।
ଶିବ
ତାପରେ ଆପଣ କେବେ କହିନାହାନ୍ତି?
ବ୍ରଜ
ସମୟ କାହିଁ,
ଦାଟ୍ସ ଆକାଉଣ୍ଟ ଫର୍ ଇଟ୍।
କଣ ଲେଖିଲେ? ଆଚ୍ଛା, କି ଧରଣର ଅତ୍ୟାଚାର ଆପଣଙ୍କ ଉପରେ ସେ କରନ୍ତି?
ବ୍ରଜ
ଏଇ ଧରନ୍ତୁ, ମୁଁ ଟୁର୍ରୁ ଫେରିଲା ବେଳେ ଦେଖେ ମୋ ସ୍ତ୍ରୀ ଘରେ ନାହାନ୍ତି, କିମ୍ବା ଘରେ ଥିଲେ ବି ମୋତେ ଅଭ୍ୟର୍ଥନା ଜଣାନ୍ତି ନାହିଁ, ହଠାତ୍ ଗୃହଲକ୍ଷ୍ମୀ ସମିତିର ସଭାକୁ ବାହାରି ଯାଆନ୍ତି, ମୁଁ କପେ ଚା ବି ଖାଇବାକୁ ପାଏନି, ପୂଜାରୀ ଚାକରମାନେ ସଂଘ ଗଢ଼ିଥିବାରୁ ପୂଜାରୀ ରୋଷେଇ କରି ଥୋଇଦେଇ ଚାଲିଯାଏ, ଚାକର ତା କାମ ସାରି ବୁଲି ବାହାରିଯାଏ, ମୁଁ ସବୁ କାମ ବାଧ୍ୟ ହୋଇ କରେ।
ଶିବ
କେବଳ ଏଇଆ?
ବ୍ରଜ
ନାଇଁ ନାଇଁ ଆଜ୍ଞା, ଆହୁରି ବହୁତ ଅଛି। ଯୁଦ୍ଧ ଲାଗିଲା ଇଣ୍ଡୋନେସିଆରେ, ମୋର ସ୍ତ୍ରୀ ଆହତ ସୈନ୍ୟମାନଙ୍କର ପାଇଁ ସ୍ୱେଟର ମଫଲର ବୁଣିବାରେ ବ୍ୟସ୍ତ, ଅଥଚ ମୋର କୋଟ ପ୍ୟାଣ୍ଟ ସାର୍ଟ ଛିଡ଼ିଗଲାଣି, ମରାମତି ହୋଇପାରୁନି, ବୋତାମ ନାହିଁ ଲଗା ହୋଇପାରୁନି।
ଶିବ
ଆଉ କ'ଣ?
ବ୍ରଜ
ଅଧିକାଂଶ ସମୟରେ ମୋ ସ୍ତ୍ରୀ ବାହାରେ ପ୍ରାୟ 10:00 ବେଳକୁ ଘରକୁ ଫେରନ୍ତି, ଅଧିକାଂଶ ସମୟରେ ବାହାରୁ ଖାଇକରି ଆସିଥାନ୍ତି।
ଶିବ
ହଉ, ସେ ଯଥେଷ୍ଟ। ଦେଖନ୍ତୁ ବ୍ରଜବାବୁ, ଏଥିରେ ମୁଁ ଦେଖୁଛି ଆପଣଙ୍କର ହିଁ ଦୋଷ।
ବ୍ରଜ
ବିସ୍ମିତ ହୋଇ,
ମୋର ଦୋଷ?
ଶିବ ହଁ, ଆପଣଙ୍କର।
ବ୍ରଜ ଉତ୍ତ୍ୟକ୍ତ ହୋଇ,
ବାହାରେ ଭଲ ସାଇକୋ ଆନାଲିସିସ କଲେ ଆପଣ, ମୋର ଭଲା ଦୋଷ ରହିଲା କେଉଁଠି?
ଶିବ
ଆହା, ଆପଣ ରାଗୁଛନ୍ତି କାହିଁକି? ଶୁଣନ୍ତୁ, ଆପଣ ବଡ଼ ଅସାମାଜିକ ହୋଇପଡ଼ିଛନ୍ତି, ସ୍ତ୍ରୀଙ୍କ ସହିତ ଯଥେଷ୍ଟ ମିଳାମିଶା କରିପାରୁନାହାନ୍ତି।
ବ୍ରଜ
ସେଥିପାଇଁ ମୁଁ କଣ କରିବି, ମୋର ତ ଫେରେ ଚାକିରି ଅଛି, ସ୍ତ୍ରୀ ସଂସାର କଥା ବୁଝିବାକୁ ମୋର ସମୟ କାହିଁ?
ଶିବ
ତେବେ ଖାଲି ଚାକିରି କରିଥାନ୍ତେ, ସ୍ତ୍ରୀ ସଂସାର କରିନଥାନ୍ତେ। ଯେଉଁମାନେ ଚାକିରି ସର୍ବସ୍ୱ ସେମାନଙ୍କର ସ୍ତ୍ରୀମାନେ ଏହିଭଳି ସ୍ୱେଚ୍ଛାଚାରୀ ହେବାକୁ ବାଧ୍ୟ ହୁଅନ୍ତି।
ବ୍ରଜ
ଆପଣଙ୍କର ଅନୁମାନ ଭୁଲ।
ଶିବ
ହେଇପାରେ, କିନ୍ତୁ ମୁଁ କହେ ନାରୀମାନଙ୍କ ବିଷୟରେ ଆପଣଙ୍କର କୌଣସି ଧାରଣା ନାହିଁ।
ବ୍ରଜ
ନାରୀ ତ ନାରୀ, ବାହା ହେବେ, ପିଲାଛୁଆ ଜନ୍ମ କରିବେ ନା, ଆପଣମାନେ ମୋତେ ସାହାଯ୍ୟ କରିପାରିବେନି ମୁଁ ଦେଖୁଛି।
ଶିବ
ଆପଣ ସାହାଯ୍ୟ ଦରକାର କରୁନାହାନ୍ତି,
ମୁଁ ଯାହା କହୁଛି ସେହି ଅନୁସାରେ କାମ କରନ୍ତୁ। ଦେଖିବେ ଆପଣ ସ୍ତ୍ରୀଙ୍କୁ ଜବତ କରିପାରିବେ କି ନାହିଁ।
ବେଶ କୁହନ୍ତୁ,
ଆପଣଙ୍କୁ ସୋସିଏବଲ ହେବାକୁ ପଡ଼ିବ। କେମିତି ହେବି ବତେଇ ଦିଅନ୍ତୁ।
ଶିବ,
ପ୍ରତିଦିନ ଅନ୍ତତଃ ଘଣ୍ଟାଏ ଅନ୍ୟ କୌଣସି ମହିଳାଙ୍କ ସଙ୍ଗେ ମିଳାମିଶା ଆଉ ଗପସପ କରିବାକୁ ହେବ।
ବ୍ରଜ,
ଅନ୍ୟ ମହିଳାଙ୍କ ସହିତ?
ଶିବ,
ହଁ ବ୍ରଜ, ମୁଁ ଏବେ ସେମିତି ମହିଳାଟିଏ ପାଇବି କେଉଁଠୁ?
ଶିବ
ହସି, ଆପଣଙ୍କୁ ସେଥିପାଇଁ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ଆମେ ତାର ବ୍ୟବସ୍ଥା କରିବୁ। ଆମର ଗୋଟିଏ ଡୋମେଷ୍ଟିକ ରିହାବିଲିଟେସନ ସୋସାଇଟି ଅର୍ଥାତ୍ ପାରିବାରିକ ଥଇଥାନ ସମିତି ଅଛି।
ବ୍ରଜ,
କ'ଣ ରିଫ୍ୟୁଜି ରିହାବିଲିଟେସନ ଭଳି?
ଶିବ
ହସି, ହଁ, ଅତ୍ୟାଚାରିତ ସ୍ୱାମୀମାନଙ୍କୁ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ ଏହି ସମିତି କାର୍ଯ୍ୟ କରେ। ଏଥିରେ ବହୁ ଭଦ୍ର ମହିଳା ସଭ୍ୟ ଅଛନ୍ତି। ଯେଉଁ ସ୍ୱାମୀମାନେ ଅତ୍ୟାଚାରିତ ସେମାନଙ୍କୁ ସାମାଜିକ କରିବା ପାଇଁ ଏମାନେ ସାହାଯ୍ୟ କରନ୍ତି। ସେମାନଙ୍କ ଚିତ୍ତାକର୍ଷକ ବ୍ୟବହାର ଦ୍ୱାରା ତାଙ୍କୁ ମୁଗ୍ଧ କରି।
ବ୍ରଜ,
କିନ୍ତୁ ଅତ୍ୟାଚାରିତ ସ୍ୱାମୀମାନଙ୍କ ଚିତ୍ତକୁ ଆକର୍ଷଣ କଲାପରେ ଯଦି ସତକୁ ସତ ସେମାନଙ୍କୁ ସଶରୀରେ ଆକର୍ଷଣ କରନ୍ତି?
ଶିବ,
ସେ ଭୟ କରନ୍ତୁନି। ଅତି ବିଶିଷ୍ଟ ଭଦ୍ର ମହିଳା ସମାଜରେ ପାରିବାରିକ ସୁସ୍ଥତା ଓ ସୁଖ ଫେରାଇ ଆଣିବା ଦିଗରେ ବ୍ରତୀ ହୋଇ ଏଭଳି କାର୍ଯ୍ୟ କରୁଛନ୍ତି।
ବ୍ରଜ,
ବେଶ, ମୋତେ ତେବେ ସାମାଜିକ କରିବାକୁ ଚେଷ୍ଟା କରନ୍ତୁ।
ଶିବ
ମୁଣ୍ଡ ଉଠେଇ, ଆପଣ ସନ୍ଧ୍ୟାବେଳକୁ ଆସନ୍ତୁ, ସବୁ ବ୍ୟବସ୍ଥା କରିଦିଆ ହେବ। ନିଅନ୍ତୁ ଏଇ ରସିଦଟା।
ବ୍ରଜ,
ରସିଦଟା ନେଇ, ହଉ ଯାଉଛି, ସନ୍ଧ୍ୟାବେଳେ ଆସିବି।
ପ୍ରସ୍ଥାନ କଲାବେଳେ ପ୍ରବେଶ କଲେ ଅନାଦି ବାବୁ। ତାଙ୍କୁ ଦେଖି,
ଆରେ ଆରେ ଅନାଦି ବାବୁ, ଯେ ବହୁତ ଦିନ ପରେ ଦେଖା, କଣ ସବୁ ଭଲ ତ?
ଅନାଦି,
ଭଲ କଣ ଆଉ ବ୍ରଜ ବାବୁ, ନାନା ରକମର ଦୁଶ୍ଚିନ୍ତା।
ବ୍ରଜ ସସଙ୍କୋଚେ,
ଆପଣ ବି ମୋରି ଭଳି ଜଣେ ଅତ୍ୟାଚାରିତ ସ୍ୱାମୀ ନା କଣ?
ଶିବ
ହସି, ହଁ ଆଜ୍ଞା, ଆପଣଙ୍କ ଭଳି।
ବ୍ରଜ,
ଆପଣ ବି ମୋରି ଭଳି ଅସାମାଜିକ ସ୍ତ୍ରୀଙ୍କ ପ୍ରତି ଯଥେଷ୍ଟ ଦୃଷ୍ଟି ଦେଇପାରୁନାହାନ୍ତି ତାହେଲେ?
ଅନାଦି,
ତା ନୁହେଁ ଆଜ୍ଞା, ତା ନୁହେଁ, ବରଂ ଅତି ବେଶୀ ମାତ୍ରାରେ ଦୃଷ୍ଟି ଦେବାରୁ ସ୍ତ୍ରୀ ମୋ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି।
ବ୍ରଜ,
ଏମିତି ବି ହୁଏ?
ଅନାଦି,
ହୁଏ, ଯେତେବେଳେ ଯାହା ଦରକାର ସବୁ ଯୋଗାଇ ଦେଲି, ଶାଢ଼ୀ ଗାଡି ବାଡ଼ି ମାନେ ଘର, ଏଇ ଗାଡି ଆଉ ବାଡ଼ି ପିଛା ଖର୍ଚ୍ଚ କଲି 80,000 ଖାଲି ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ।
ବ୍ରଜ,
ତାହେଲେ ତ ସିଏ ଆପଣଙ୍କୁ ଖୁବ୍ ଭଲ ପାଇବା କଥା।
ଅନାଦି,
କିନ୍ତୁ ତା ବଦଳରେ ସିଏ ଭଲ ପାଇଲେ ନୂଆ ଘରେ ଦିନେ ଛାଡ଼ି ଦି ଦିନ ଛଡ଼ା ଖାଲି ଗାର୍ଡେନ ପାର୍ଟି କରିବାକୁ ଆଉ ଅନ୍ୟମାନଙ୍କ ସହିତ ଗାଡ଼ିରେ ହାୱା ଖାଇ ବୁଲିବାକୁ।
ବ୍ରଜ,
ଇଏ ତ ବଡ଼ ଅନ୍ୟାୟ କଥା, ଆପଣ ଏସବୁ ବରଦାସ୍ତ କରୁଛନ୍ତି କେମିତି?
ଅନାଦି,
ଖାଲି ଏତିକି ହେଇଥିଲେ ଯଥେଷ୍ଟ ହୋଇଥାନ୍ତା ବ୍ରଜବାବୁ। ବିନତୀ ଦେବୀଙ୍କର ସ୍ୱାମୀ ଭାବରେ ମୋରି ଆଦର ବି ସମାଜରେ ବଢୁଥିଲା।
ବ୍ରଜ,
ତେବେ ହେଲା କଣ?
ଅନାଦି,
ସେ ରୀତିମତ ଅନ୍ୟ ସହିତ ପ୍ରଣୟ ଆରମ୍ଭ କରିଦେଇଛନ୍ତି।
ବ୍ରଜ,
ସତ୍ୟ ନା କଣ? ତେବେ ଆପଣଙ୍କ କେସ୍ଟା ତ ବଡ଼ ସାଂଘାତିକ।
ଅନାଦି,
ଦେଖାଯାଉ କଣ ହେଉଛି, ଏହି ସଂଘର ତ ସାହାଯ୍ୟ ନେଉଛି ବିନୋଦ ବାବୁଙ୍କୁ ଚାହିଁ। କଣ ବିନୋଦ ବାବୁ, ଆଜି ସନ୍ଧ୍ୟାରେ ମୁଁ ଏଇ ସମିତିକୁ ଆସିବି ତ?
ବିନୋଦ,
ହଁ ହଁ ନିଶ୍ଚୟ ନିଶ୍ଚୟ, ଆପଣମାନଙ୍କ ଭଳି ଲୋକମାନଙ୍କ ପାଇଁ ଏ ସଂଘ ଗଢା ହେଇଛି, ଆଉ ପଚାରୁଛନ୍ତି କଣ?
ବ୍ରଜ,
ଆଚ୍ଛା, ସଂଘ ଏ ଦିଗରେ ଆପଣଙ୍କୁ କି ସାହାଯ୍ୟ କରିବ?
ଅନାଦି,
ମୋ ସ୍ତ୍ରୀଙ୍କୁ ଦେଖେଇ ଦେଖେଇ ଅନ୍ୟ ନାରୀମାନଙ୍କ ସହିତ ଖୁବ୍ ମିଳାମିଶା କରିବି, ସେମାନଙ୍କ ସହିତ ପ୍ରଣୟ ଅଭିନୟ କରିବି।
ବ୍ରଜ,
ଓ ବୁଝିଗଲି, କିନ୍ତୁ ଗୋଟାଏ କଥା, ପ୍ରଣୟର ଏଇ ଅଭିନୟଟା ଯଦି ସତ୍ୟରେ ପରିଣତ ହୋଇଯାଏ?
ବିନୋଦ
ଟିକେ ବିରକ୍ତି ସୂଚକ ଭଙ୍ଗୀରେ, ଆପଣ ବାରମ୍ବାର ସେଇ କଥା କହୁଛନ୍ତି, ଆପଣମାନେ ଅତି ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ସମିତିର ସଭ୍ୟମାନେ ବି ଅତି ଗଣ୍ୟମାନ୍ୟ, ତେଣୁ କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ନାହିଁ। ସଂଘର ସାଧୁ ଉଦ୍ଦେଶ୍ୟ ବିଷୟରେ କୌଣସି ସନ୍ଦେହ ଆପଣଙ୍କ ଭଳି ଲୋକମାନଙ୍କର ରହିବା ଉଚିତ ନୁହେଁ।
ବ୍ରଜ,
କ୍ଷମା କରିବେ, ମୁଁ ଖାଲି ଦୁର୍ଘଟଣା କଥା କହୁଥିଲି। ହଉ ଅନାଦି ବାବୁ, ମୁଁ ତେବେ ଆସେ। କହି ବାହାରିଲା ବେଳକୁ ହଠାତ୍ ଝଡ଼ ବେଗରେ ବନମାଳା ଦେବୀଙ୍କର ପ୍ରବେଶ। ବ୍ରଜବାବୁ ଚମକି ଠିଆ ହେଲେ, ବନମାଳା ଦେବୀ ମଧ୍ୟ ତାଙ୍କୁ ବିସ୍ମିତ ନେତ୍ରରେ ଚାହିଁଲେ।
ବିନୋଦ,
ଆସନ୍ତୁ ଆସନ୍ତୁ ବନମାଳା ଦେବୀ, ଇଏ ହେଉଛନ୍ତି ଶ୍ରୀ ବ୍ରଜ ବିହାରୀ ପତି, ଡେପୁଟି ମାଜିଷ୍ଟ୍ରେଟ, ଆଉ ଇଏ ଅନାଦି ବାବୁ, କଟକର ବିଶିଷ୍ଟ ବ୍ୟବସାୟୀ। ବ୍ରଜବାବୁ ଓ ଅନାଦି ବାବୁଙ୍କୁ ଚାହିଁ, ଆଉ ଇଏ ହେଲେ ଶ୍ରୀମତୀ ବନମାଳା ଦେବୀ, ଆମର ପାରିବାରିକ ଥଇଥାନ ସମିତିର ଚେୟାରମ୍ୟାନ। ଅନାଦି ବାବୁ ନମସ୍କାର କଲେ, ବନମାଳା ପ୍ରତି ନମସ୍କାର ଜଣାଇଲେ, କିନ୍ତୁ ବ୍ରଜବାବୁ ପୂର୍ବପରି ନିଶ୍ଚଳ ରହିଲେ।
ବନମାଳା
ରୂଢ କଣ୍ଠରେ ବ୍ରଜବାବୁଙ୍କୁ ଲକ୍ଷ୍ୟ କରି, ତମେ କାହିଁକି ଏଠି?
ବିନୋଦ,
ସେ ଜଣେ ଅତ୍ୟାଚାରିତ ସ୍ୱାମୀ, ଆମ ସଂଘର ସାହାଯ୍ୟ ଚାହାନ୍ତି।
ବନମାଳା
ତାଚ୍ଛଲ୍ୟ ଭଙ୍ଗୀରେ,
ସତେ?
ବିନୋଦ, ଆପଣ ତାଙ୍କୁ ଚିହ୍ନନ୍ତି?
ବନମାଳା,
ଖୁବ୍ ଭଲ କରି ଚିହ୍ନେ, ମୁଁ ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁକ୍ତ କରିବି, ତାଙ୍କ ଭାର ମୋ ଉପରେ ଛାଡ଼ି ଦିଅନ୍ତୁ।
ବିନୋଦ,
ତାହେଲେ ତ ଅତି ଉତ୍ତମ, ବୁଝିଲେ ବ୍ରଜବାବୁ, ଆପଣଙ୍କର ଭାଗ୍ୟ ଭାରି ଭଲ, ସମିତିର ସ୍ୱୟଂ ଚେୟାରମ୍ୟାନ ଆପଣଙ୍କର ଭାର ନେଲେଣି ନା କଣ କହୁଛନ୍ତି
ବ୍ରଜବାବୁ ହତାଶ ଭାବରେ?
ନା ଆଉ କହିବି କଣ,
ମୋର ଭାଗ୍ୟ ଭାରି ଭଲ। ବନମାଳା ବ୍ରଜବାବୁଙ୍କୁ ଚାହିଁ
ଆସମ ସାଙ୍ଗରେ
ବ୍ରଜବାବୁ ଇତସ୍ତତ ହେଲେ।
ଚାଲ ବନମାଳା ଦେବୀ ଯିବାକୁ ଉଦ୍ୟତ ହେଲେ।
ବ୍ରଜ
ହଉ ଚାଲ,
ବିନୋଦ ଓ ଅନାଦିଙ୍କୁ ଚାହିଁ
ହଉ ମୁଁ ତେବେ ଆସୁଛି।
ନମସ୍କାର,
ଆପଣଙ୍କ ସମିତିର ଚେୟାରମ୍ୟାନ ଏଇ ବନମାଳା ଦେବୀ, ମୋର ସହଧର୍ମିଣୀ।
ବିନୋଦ ଓ ଅନାଦି ବିସ୍ମିତ ହୋଇ।